ହାଇ ଫ୍ରେଣ୍ଡସ୍, ଲିଟିଲ୍ ଷ୍ଟାର୍କୁ ଆପଣମାନଙ୍କୁ ସ୍ୱାଗତ। ଛୋଟ ଛୁଆଟି ଯେତେବେଳେ 6 ମାସର ହେଇଯାଏ, ସେତେବେଳେ ଛୁଆଟିକୁ ମା କ୍ଷୀର ଛଡ଼ା ଅଲଗା ଜିନିଷ ବି କିଛି କିଛି ଖାଇବାକୁ ଦେବା ଦରକାର। ସାଧାରଣତଃ ପ୍ରଥମେ ଛୁଆଟିକୁ ଡାଲିର ସିଝା ପାଣି ପିଇବା ନିହାତି ଦରକାର। ତେବେ ଆଜି ଆସନ୍ତୁ ଜାଣିବା ଡାଲିର ସିଝା ପାଣି ଛୋଟ ଛୁଆଙ୍କ ପାଇଁ କେତେ ଉପକାରୀ। ତେବେ ଟିପ୍ସଟି କହିବା ପୂର୍ବରୁ, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ, ତେଣୁ ଏହାକୁ ପାୱାର ହାଉସ୍ କୁହାଯାଏ। ତା ଛଡ଼ା ଡାଲିର ପାଣି ଛୋଟ ଛୁଆଙ୍କ ପାଇଁ ବହୁତ ଆବଶ୍ୟକ, ସେଥିପାଇଁ ଛୋଟ ଛୁଆଙ୍କ ପାଇଁ ଏହା ବହୁତ ଭଲ ଖାଦ୍ୟ। ଭଲ ସ୍ୱାସ୍ଥ୍ୟ ଏବଂ ବିକାଶ ପାଇଁ ଏହା ଜରୁରୀ ଅଟେ। ଆଇରନ୍, ଫାଇବର୍, କାର୍ବୋହାଇଡ୍ରେଟ୍ ଆଦି ଜିନିଷଗୁଡ଼ିକ ପାଇଁ ଡାଲି ନିହାତି ଦରକାର। ତେବେ କ'ଣ ସବୁ ଲାଭ ହୁଏ ଆସନ୍ତୁ ଜାଣିବା। ହଜମ ଶକ୍ତି ବଢ଼ାଇଥାଏ ଡାଲି। ଛୋଟ ଛୁଆଙ୍କ ଭିତରର ଅଙ୍ଗଗୁଡ଼ିକ ଯେତେବେଳେ ଧୀରେ ଧୀରେ ସକ୍ଷମ ହୁଅନ୍ତି କାମ କରିବା ପାଇଁ, ସେତେବେଳେ ତାଙ୍କୁ କିଛି ତରଳ ପଦାର୍ଥ ଖାଇବାକୁ ଦେବା ଉଚିତ। ତା ଛଡ଼ା 6 ମାସରୁ ଛୋଟ ପିଲାଙ୍କୁ ବେଶୀ ଖାଇବାକୁ ଦେବା କଥା ନୁହେଁ, କାରଣ ସେ ତାକୁ ହଜମ କରିବାକୁ ଏତେଟା ସକ୍ଷମ ହୋଇନଥାନ୍ତି। ଯେତେବେଳେ ଛୁଆଟି ମା କ୍ଷୀର ଛଡ଼ା ଅଲଗା କିଛି ଖାଇବାକୁ ଦିଆଯାଉଛି, ସେତେବେଳେ ପ୍ରଥମେ ଡାଲିର ବଏଲ୍ ୱାଟର୍ ପିଇବାକୁ ଦିଅନ୍ତୁ। ଏହାକୁ ଶିଶୁଟି ଆରାମରେ ହଜମ କରିପାରେ ଏବଂ ଧୀରେ ଧୀରେ ଛୁଆଟିର ପେଟ ଅନ୍ୟ ଜିନିଷକୁ ମଧ୍ୟ ଖାଇକି ହଜମ କରିପାରେ। ପୌଷ୍ଟିକ ଗୁଣ ଭରପୁର ଥାଏ ଡାଲିରେ। ପୁଷ୍ଟିସାର ଏବଂ ମିନେରାଲ୍ସ ବହୁତ ପରିମାଣରେ ଥାଏ, ସେଥିପାଇଁ ଛୋଟ ଛୁଆଙ୍କୁ ଏଥିରେ ଅଧିକ ପୋଷଣ ମିଳିଥାଏ ଏବଂ ଜରୁରୀ ଉର୍ଜା ବି ମିଳିଥାଏ। ମୁଗ ଡାଲି, ହରଡ଼ ଡାଲି, ମସୁର ଡାଲିରେ 20ରୁ ବି ଅଧିକ ପୁଷ୍ଟିସାର ମିଳିଥାଏ। ରକ୍ତ ବଢ଼ାଇଥାଏ ଡାଲିର ସିଝା ପାଣି। କିଛି ପିଲା ଛୋଟରୁ ବହୁତ କମଜୋର ହୋଇଥାନ୍ତି, ଆଉ ତାଙ୍କ ଶରୀରରେ ରକ୍ତ ବି କମ୍ ଥାଏ। ଏହି ସମୟରେ ଡାଲିର ସିଝା ପାଣି ପିଇବା ଦ୍ୱାରା ବହୁତ ଫାଇଦା ହୋଇଥାଏ, କାରଣ ସବୁ ଡାଲିରେ ଆଇରନ୍ର ମାତ୍ରା ଭରପୁର ଥାଏ ଏବଂ ଡାଲିରେ ଆଇରନ୍ ଥିବାରୁ ସେ ରକ୍ତ ମଧ୍ୟ ବଢ଼ାଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଛୋଟ ଛୁଆଙ୍କ ଦେହ କମଜୋର ହୋଇଥିବାରୁ ଛୋଟ ହେବା କାରଣରୁ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ବି ବହୁତ କମ୍ ଥାଏ, ସେଥିପାଇଁ ଛୋଟ ଛୁଆଙ୍କ ଦେହ ଖରାପ ହୋଇଥାଏ। କିନ୍ତୁ ଡାଲି ପାଣି ଛୋଟ ଛୁଆକୁ ପିଇବାକୁ ଦେଲେ ଛୁଆଟିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଡାଲିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଦ୍ୱାରା ବି ବିକଶିତ ହୋଇଥାଏ। ଏହା ଛଡ଼ା ଡାଲିରେ ଥିବା ଜିଙ୍କ ଏବଂ ଫଲିକ୍ ଏସିଡ୍ ଦ୍ୱାରା ବହୁତ ରୋଗରୁ ଶିଶୁଙ୍କୁ ବଞ୍ଚାଇଥାଏ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ କେତେଟା ଉପକାରୀ ଡାଲିର ସିଝା ପାଣି। ତେବେ ଆପଣମାନେ ନିଶ୍ଚୟ ଆପଣଙ୍କ ପିଲାଙ୍କୁ ଡାଲିର ଏହି ସିଝା ପାଣି ପିଇବାକୁ ଦିଅନ୍ତୁ। ଆଶା କରୁଛି ଆପଣଙ୍କୁ ଏହି ଟିପ୍ସଟି ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।